ମୁଁ ନା ଶ୍ରଦ୍ଧାଞ୍ଜଳି ଜାନି ରାଇକଲ ନଦୀ ସାହି ଋତୁପଡ଼ା ଯିବି ବ୍ଲକ ଖଜୁରୀପଡ଼ା ମୁଁ କହିବି କଖାରୁ ଶାଗ ଭଜା ପ୍ରଥମେ କଖାରୁ ଶାଗକୁ ତୋଳିକି ଆଣିବେ ତାକୁ ଭଲସେ ବାଛି କାଟିଦେବେ କାଟିକି ପୁରା ଗୁଣ୍ଡ କରି କାଟି ତାକୁ ଟିକେ ଭଲସେ ମନ୍ଥିବେ ପୁରା କଣ କହିବି ପୁରା ପାଣି ପୁରା ପଳେଇବ ଶୁଖିଯିବ ସେମିତି ପୁରା ତାପରେ ସେଠି କଡ଼େଇ ବସେଇବେ ତେଲ ପକେଇବେ ସୋରିଷ ଲଙ୍କା ପିଆଜ ପକେଇ ତାପରେ ଶାଗକୁ ପକେଇ ଦେବେ ଘାଣ୍ଟିବେ କିଛି ସମୟ ପରେ ସେ ପାଣି ଟିକେ ପକେଇ ଦେବେ ତାକୁ ଘାଣ୍ଟିକି ସିଝିଗଲା ପରେ ଓହ୍ଲେଇ ଦେବେ ଲୁଣ ପକେଇବେ ତାପରେ ହେଇଗଲା।